ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ଥିବା ପୁରାତନ ମନ୍ଦିରଗୁଡ଼ିକର ପରିଚାଳନା ଓ ଶୃଙ୍ଖଳିତ ରୀତିନୀତି ନେଇ ମାର୍ଗଦର୍ଶିକା ଜାରି କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ପୁରାତନ ମନ୍ଦିରଗୁଡ଼ିକର ଉନ୍ନତିକରଣ ଓ ସଂରକ୍ଷଣକୁ ଗୁରୁତ୍ୱ ଦିଆଯିବ। ଦେବୋତ୍ତର ବିଭାଗ ଅଧିକାରୀମାନେ ବିଭିନ୍ନ ଅଞ୍ଚଳ ଗସ୍ତ କରି ପୁରାତନ ମନ୍ଦିରଗୁଡ଼ିକର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବେ। ବୈଠକରେ ହିନ୍ଦୁ ଧାର୍ମିକ ଅନୁଷ୍ଠାନଗୁଡ଼ିକର ସୁପରିଚାଳନା ନେଇ ଆଲୋଚନା ହୋଇଥିଲା। ମାଛ, କ୍ଷୀର ଓ ଅଣ୍ଡା ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ନିଷ୍ଠାପର ଉଦ୍ୟମ କରିବା ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱର କୃଷି ଭବନ ଅଡିଟୋରିୟମରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ସ୍ଥିତି ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି, 2036 ବିକଶିତ ଓଡ଼ିଶା ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ସହ ବିଦେଶକୁ ଅଧିକ ରପ୍ତାନୀ କରି ଆର୍ଥିକ ଭାବେ ସଶକ୍ତ ହେବା ପାଇଁ ସେ ଆହ୍ୱାନ ଦେଇଛନ୍ତି।
ଓଡ଼ିଶାକୁ ମାଛ, ଅଣ୍ଡା, ଦୁଗ୍ଧରେ ଆତ୍ମନିର୍ଭର କରିବା, ସମୃଦ୍ଧ ବିକଶିତ ଓଡ଼ିଶା ହେବ, ସେଥିରେ ଆମର ଏଇ ବିଭାଗ କେମିତି ଆତ୍ମନିର୍ଭର ହେବ, ଓଡ଼ିଶାର ଆବଶ୍ୟକତାକୁ ପୂରଣ କରିବ। ମାଛ ଜାଁଳା ଛାଡ଼ିବା ପାଇଁ ମଧ୍ୟ ସବସିଡ଼ିର ବ୍ୟବସ୍ଥା ରହିଛି, ଏବଂ ସେଇ ମାଛକୁ ବଢ଼ାଇବା ପାଇଁ ଦାନାର ମଧ୍ୟ ଯେଉଁଟାକି ଫିଡ୍ କହୁଛେ ଆମେ, ଫିସ୍ ଫିଡ୍, ତାକୁ ମଧ୍ୟ ଦେବାର ବ୍ୟବସ୍ଥା ସବସିଡ଼ିରେ ରହିଛି।
ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ହିତାଧିକାରୀମାନଙ୍କୁ ଆସନ୍ତା 2 ତାରିଖ ଶନିବାର ଦିନ 20ତମ କିସ୍ତି ସହାୟତା ରାଶି ପ୍ରଦାନ କରାଯିବ। ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତର ଡିବିଟି ମାଧ୍ୟମରେ 2000 ଟଙ୍କା ଲେଖାଏଁ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା ହେବ। ଉତ୍ତରପ୍ରଦେଶ ବାରଣାସୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 9,70,00,000 ଚାଷୀଙ୍କ ବ୍ୟାଙ୍କ ଖାତାକୁ 20,500 କୋଟି ଟଙ୍କା ପଠାଇବେ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନ ମହାବିଦ୍ୟାଳୟଗୁଡ଼ିକର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତଥ୍ୟ ସି ବକ୍ସ ପୋର୍ଟାଲରେ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ ଯୁଗ୍ମ ସଚିବ ଏନେଇ ସମସ୍ତ ମହାବିଦ୍ୟାଳୟକୁ ଅବଗତ କରାଇଛନ୍ତି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ସି ବକ୍ସ ପୋର୍ଟାଲରେ ଆସନ୍ତାକାଲି ସୁଦ୍ଧା ସମସ୍ତ ତଥ୍ୟ ଅପ୍ଲୋଡ଼ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ରାଜ୍ୟରେ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବରିଷ୍ଠ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଛନ୍ତି। ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ବୋଲି ଶ୍ରୀ ଆହୁଜା କହିଛନ୍ତି। ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ଯେଉଁ ଦାବି ଉପସ୍ଥାପନ କରିଛନ୍ତି ସେ ସମ୍ପର୍କରେ ଅଧିକ ବିଚାର ବିମର୍ଶ ପୂର୍ବକ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଓଡ଼ିଶା କ୍ୟାଡରର 2 ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ କେନ୍ଦ୍ର ଅଧୀନରେ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି। 1993 ବ୍ୟାଚ୍ର ଅଧିକାରୀ ଆର୍ପି କୋଚେ ଏବଂ 1994 ବ୍ୟାଚ୍ର ଅଧିକାରୀ ଯଶୋବନ୍ତ କୁମାର ଜେଠୁଆ କେନ୍ଦ୍ରକୁ ଯିବେ ବୋଲି ଜଣାପଡ଼ିଛି। ଶ୍ରୀ କୋଚେ ଗୁଇନ୍ଦା ନିର୍ଦ୍ଦେଶକ ଏବଂ ଶ୍ରୀ ଜେଠୁଆ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଏବେ କାର୍ଯ୍ୟ କରୁଛନ୍ତି। ଯାତ୍ରୀ ବୃଦ୍ଧିକୁ ଦୃଷ୍ଟିରେ ରଖି ପୁରୀ ରାଉରକେଲା ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ରେ କୋଚ୍ ସଂଖ୍ୟା 50% ବୃଦ୍ଧି କରାଯାଇଛି। ଏଣିକି 8ଟି କୋଚ୍ ବଦଳରେ 16ଟି କୋଚ୍ ସଂଯୋଗ କରାଯିବ। ସେଥିମଧ୍ୟରେ 12ଟି ଏସି ଚେୟାର କାର୍ ଓ 2ଟି ଲେଖାଏଁ ଏକ୍ଜିକ୍ୟୁଟିଭ୍ ଏବଂ କ୍ରିୟୁ ଚେୟାର କାର୍ ରହିବ। ସୂଚନା ଅନୁଯାୟୀ ପୁରୀ ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ 110%ରୁ ଅଧିକ କ୍ଷମତାରେ ଚଳାଚଳ କରୁଥିବା ବେଳେ ଏହାର 127%ରୁ ଅଧିକ ଯାତ୍ରୀ ଚାହିଦା ରହିଥିବା ଜଣାପଡ଼ିଛି। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ବାଲେଶ୍ୱର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ଏକ୍ ପେଡ୍ ମାଙ୍କେ ନାମ ଓ ଜଳସଞ୍ଚୟ ଉପରେ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବାଲେଶ୍ୱର ବାଙ୍ଗରାସ୍ଥିତ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇ ଚାରାରୋପଣ କରିଥିଲେ। ସେହିପରି ସମ୍ବଲପୁର କ୍ଷେତ୍ରୀୟ ଶାଖା ତରଫରୁ ମାନ୍ଧାତା ବାବା ଉଚ୍ଚତର ବିଦ୍ୟାଳୟରେ ଏକ୍ ପେଡ୍ ମାଙ୍କେ ନାମ ଜଳସଞ୍ଚୟ ଓ ଜନଭାଗିଦାରୀ ସମ୍ପର୍କିତ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 2025-26 ଶିକ୍ଷାବର୍ଷର ଦ୍ୱିତୀୟ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା ବୈଠକ ସାରା ରାଜ୍ୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାଳିକାମାନଙ୍କ ସୁରକ୍ଷା, ମହିଳା କର୍ମଚାରୀଙ୍କ ନିରାପତ୍ତା, ମା ପାଇଁ ଗଛଟିଏ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇ ଆଲୋଚନା କରାଯାଇଥିଲା। ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇ ରଘୁନାଥପୁର ବ୍ଲକ ଅନ୍ତର୍ଗତ ଜୟପୁରଠାରେ ବୟନ ଗ୍ରାମ ଓ ଅମୃତା ଡାଏରୀ ଫାର୍ମ ପରିଦର୍ଶନ କରିଛନ୍ତି। ଆଜି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶ୍ରୀମତୀ ପାଢ଼ୀ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ଯାଏ 20ଟି ଜିଲ୍ଲାକୁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରରେ ସକାଳ 6 ସୁଦ୍ଧା ଜଳସ୍ତର 610.79 ଫୁଟ ରହିଛି। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।